କିଛି ସେ ଆଉ ଥରେ କଣ କହିବି? ମୋ ନାଁ ପିଙ୍କୁ, ମୁଁ ଡୁମଡୁମା ରଘୁନାଥ ନଗରରୁ କହୁଥିଲି, 66 ନମ୍ବର ୱାର୍ଡର। ଆମ ସତ୍ୟନଗର ବହୁତ ଡ୍ରେନ ସମସ୍ୟା ରହୁଛି, ଡ୍ରେନ ଆଉ ପାଣିର ସମସ୍ୟା ରହୁଛି। ତାକୁ ଖୁବ ଶୀଘ୍ର ଆପଣଙ୍କ ସରକାରଙ୍କ ତରଫରୁ ଦୟାକରି ଏ କାମ ଗୁଡିକ ହେଲେ ଆମେ ଉପକୃତ ହବୁ। ଯୋଉ ନମ୍ବର ହେଲେ